ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, ସାରା ପୃଥିବୀକୁ ଯାଇ ମୋର ସତ୍ୟ ସୁସମାଚାର ପ୍ରଚାର କର। ମୋ ନାମରେ ମହାନ ଶକ୍ତି ଅଛି। ମୋ ନାମରେ ତୁମାନେ ଭୂତ ମଧ୍ୟ ଛଡ଼େଇବାକୁ ପାରିବ। ମୋ ନାମରେ ତୁମାନେ ରୋଗୀ ମଧ୍ୟ ସୁସ୍ଥ କରିପାରିବ। ଏହି ଛବିରେ ଥିବା ମନୁଷ୍ୟକୁ ଦେଖ, ସେ ଅନ୍ୟମାନଙ୍କୁ ଯୀଶୁଙ୍କର କଥା କହୁଛି। ଯୀଶୁ କୁହନ୍ତି, ତାଙ୍କର ଶିଷ୍ୟମାନେ ତାଙ୍କର କଥା ସମସ୍ତଙ୍କୁ କହିବା ଉଚିତ। ଯେତେବେଳେ ମଣିଷ ତାହା କରିବ, ତାଙ୍କର ନିଜର ଆତ୍ମା ତାକୁ ସାହାଯ୍ୟ କରିବେ, କାରଣ ସେ ପ୍ରତିଜ୍ଞା କରିଛନ୍ତି ଯେ, ଦେଖ, ମୁଁ ସବୁବେଳେ ତୁମ ସଙ୍ଗେ ସଙ୍ଗେ ରହିବି। ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱାସନାର ବାଣୀ। ସେ ପ୍ରତ୍ୟେକ ଖ୍ରୀଷ୍ଟିଆନ ସହିତ ସଦାବେଳେ ଥାନ୍ତି।